आकसपणे. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଚାରୋଟି ରାଜ୍ୟକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. 70,000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. କ୍ୟାବିନେଟ୍ କମିଟି ଅନୁମୋଦନ କଲା 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି. ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେବ ଆସନ୍ତାକାଲିଠାରୁ. ଜର୍ମାନ କ୍ୟାବିନେଟ୍ରେ ପ୍ରବାସୀ ଆଇନ ସଂକ୍ରାନ୍ତ 2 ଚିଠା ବିଲ୍ ଅନୁମୋଦିତ. ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଆରମ୍ଭ ହେବ ଆସନ୍ତାକାଲି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ସିକ୍କିମ୍, ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶକୁ ଦୁଇଦିନିଆ ଗସ୍ତରେ ଯିବେ. ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ 70,000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ. ସିକ୍କିମ୍ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ 2050 ସିକ୍କିମ୍, ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସାଧନ କରିବ ଓ ଅଭିବୃଦ୍ଧିକୁ ପ୍ରକୃତି ପାଳନ କରିବ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦେବେ. ଏହି ଅବସରରେ ସେ ରାଜ୍ୟରେ କେତେକ ବିକାଶମୂଳକ ବହୁମୁଖୀ ପ୍ରକଳ୍ପ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ଏଥିସହିତ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି. ସିକ୍କିମ୍ରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାମ୍ଚି ଜିଲ୍ଲାରେ 750 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ 500 ଶଯ୍ୟା ବିଶିଷ୍ଟ ଏକ ନୂତନ ଜିଲ୍ଲା ହସ୍କିଟାଲ, ଗ୍ୟାଲସିଂ ଜିଲ୍ଲାର ସାଙ୍ଗଚୋଇଲିଂଠାରେ ଏକ ଯାତ୍ରୀ ରୋପୱେ, ଗ୍ୟାଙ୍ଗଟକ୍ ଜିଲ୍ଲାର ସାଙ୍ଗଖୋଲାର ଅଟଳ ଅମୃତ ଉଦ୍ୟାନଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଆଦି ରହିଛି। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠାର 50 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦି ଏକ ସ୍କାରକୀ ମୁଦ୍ରା ଷ୍ଟାମ୍ପ ଉନ୍ମୋଚନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ପଶ୍ଚିମବଙ୍ଗ ଗସ୍ତ କରି ଅଲ୍ଲୀପୁର ଦ୍ୱାରଠାରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କୁଚ୍ବିହାରଠାରେ ମଧ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ପଶ୍ଚିମବଙ୍ଗରେ 1,010 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିହାର ଗସ୍ତ କରି ପାଟନା ଏୟାରପୋର୍ଟଠାରେ ଏକ ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। ଶୁକ୍ରବାର ଦିନ ବିହାରର କାରାକାଟଠାରେ ପ୍ରଧାନମନ୍ତ୍ରୀ 48,520 କୋଟି ବ୍ୟୟରେ ନିର୍ମିତ ଜାତୀୟ ବହୁମୁଖୀ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ଅବସରରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପରେ ସେ ଉତ୍ତରପ୍ରଦେଶ ଗସ୍ତ କରି କାନପୁର ନଗରଠାରେ 20,900 କୋଟି ବ୍ୟୟରେ ବିକଶିତ କରାଯାଇଥିବା ବହୁମୁଖୀ ଉନ୍ନୟନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ସେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି 2025-26 ବିପଣନ ଋତୁ ପାଇଁ 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ୍ ମୂଲ୍ୟ ପାଇବାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ପୂର୍ବବର୍ଷ ତୁଳନାରେ ଏମ୍ଏସ୍ପିରେ ସର୍ବାଧିକ ବୃଦ୍ଧି ନାଇଜର ବିହନ ପାଇଁ କ୍ୱିଣ୍ଟାଲ ପିଛା 820 ଟଙ୍କା, ରାଗି କ୍ୱିଣ୍ଟାଲ ପିଛା 596 ଟଙ୍କା, କପା କ୍ୱିଣ୍ଟାଲ ପିଛା 599 ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା 587 ଟଙ୍କା ସୁପାରିଶ କରାଯାଇଛି।
CACP की रिपोर्ट पर 2025-26 के खरीफ मार्केटिंग सीजन के लिए आज कैबिनेट में एमएसपी अप्रूव हुआ है। टोटल अमाउंट इसका 2,07,000 करोड़ के आसपास का एस्टिमेट किया गया है और प्रधानमंत्री श्री नरेंद्र मोदी जी ने प्रतिबद्धता दिखाई है किसानों को उनकी कॉस्ट के ऊपर 50% मिनिमम मार्जिन मिले उसका ध्यान रखा गया है। तो जितने भी क्रॉप्स हैं हरेक क्रॉप के लिए कॉस्ट प्लस 50% इस चीज का ध्यान रखा गया है।
କ୍ୟାବିନେଟ୍ କମିଟି ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଭାରତୀୟ ରେଳବାଇରେ 2 ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହା ରେଳଯାତ୍ରା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବ। ସେହିପରି ତୈଳ ଆମଦାନୀ ହ୍ରାସ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଦିଗରେ ସହାୟକ ହେବ। ଏହି ପ୍ରକଳ୍ପଗୁଡ଼ିକ ପାଇଁ 3,399 କୋଟି ବ୍ୟୟ ଅଟକଳ କରାଯାଇଛି ଏବଂ ଏହା 2029-30 ମସିହା ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆନ୍ଧ୍ରପ୍ରଦେଶରେ 3,653 କୋଟି 10 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ 108.134 କିଲୋମିଟର ଦୀର୍ଘ 4 ଲେନ୍ ବିଶିଷ୍ଟ ବାଡ଼ଭେଲ୍ ନେଲୋର କରିଡର ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି। ଆନ୍ଧ୍ରପ୍ରଦେଶର 3ଟି ଶିଳ୍ପ କରିଡର ସହିତ ସଂଯୋଗ ସ୍ଥାପନ ଦିଗରେ ବାଡ଼ଭେଲ୍ ନେଲୋର କରିଡର ସହାୟକ ହେବ ବୋଲି କୁହାଯାଇଛି। କ୍ୟାବିନେଟ୍ କମିଟି 2025-26 ବର୍ଷ ପାଇଁ ସଂଶୋଧିତ ସୁଧ ଯୋଜନା ଏମ୍ଆଇଏସ୍ଏସ୍ ଅଧୀନରେ ଆବଶ୍ୟକ ପାଣ୍ଠି ବ୍ୟବସ୍ଥାକୁ ଅନୁମୋଦନ କରିଛି। ଏମ୍ଆଇଏସ୍ଏସ୍ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହାକି କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଚାଷୀମାନଙ୍କୁ ସୁଲଭ ସୁଧହାରରେ ସ୍ୱଚ୍ଚକାଳୀନ ଋଣ ଉପଲବ୍ଧତାକୁ ସୁନିଶ୍ଚିତ କରାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ସାହିତ୍ୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ ସମ୍ମିଳନୀରେ କବି ସମ୍ମିଳନୀ, ଭାରତର ନାରୀବାଦୀ ସାହିତ୍ୟ, ସାହିତ୍ୟରେ ପରିବର୍ତ୍ତନ ଏବଂ ବିଶ୍ୱ ଦୃଷ୍ଟିକୋଣରେ ଭାରତୀୟ ସାହିତ୍ୟର ନୂତନ ଦିଗ୍ଦର୍ଶନ ସଂକ୍ରାନ୍ତ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। ଦେବୀ ଅହଲ୍ୟାବାଇ ହୋଲକରଙ୍କ କାହାଣୀ ସହିତ ଏହି ସମ୍ମିଳନୀ ଉଦ୍ଯାପିତ ହେବ। ସାହିତ୍ୟ ଏକାଡେମୀ ସହଯୋଗରେ ରାଷ୍ଟ୍ରପତି ଭବନରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଉଛି। ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଏବଂ ଦେଶର ବିଶିଷ୍ଟ ସାହିତ୍ୟିକମାନେ ଆସନ୍ତାକାଲିର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ପାକିସ୍ତାନ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତାକାଲି ବେସାମରିକ ପ୍ରତିରକ୍ଷା ମକ୍ଡ୍ରିଲ୍ କରାଯିବ। ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରରେ ଏହି ମକ୍ଡ୍ରିଲ୍ କରାଯିବା ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଏହି ମକ୍ଡ୍ରିଲ୍ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରଶିକ୍ଷଣ ପ୍ରଦାନ କରାଯିବ। ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ସରକାରୀ କାର୍ଯ୍ୟାଳୟର ସ୍ୱେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନେ ଏହି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିବେ। ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ପୁରୀଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦେଶର 700ରୁ ଅଧିକ ଜିଲ୍ଲାକୁ ସାମିଲ କରାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ 20 ରାଜ୍ୟର ଏହି ଜିଲ୍ଲାଗୁଡ଼ିକୁ ଗସ୍ତ କରି ଚାଷୀଙ୍କ ସହ ସିଧାସଳଖ ମତ ବିନିମୟ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି 15-ଦିନିଆ ଅଭିଯାନ ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ବିଭିନ୍ନ ରାଜ୍ୟକୁ ଗସ୍ତ କରିବେ। ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ୍ ଫସଲର ଆଧୁନିକ କୌଶଳ ସମ୍ପର୍କରେ କୃଷିଜୀବୀଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କୃଷି କ୍ଷେତ୍ର ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ ଦଳ ଚାଷୀଙ୍କ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡର ଠିକ୍ ବ୍ୟବହାର, ଫସଲ ଚୟନ ଏବଂ ସନ୍ତୁଳିତ ସାର ପ୍ରୟୋଗ ଉପରେ ଏହି ଅବସରରେ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି। ଗୁଜରାଟ ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର 8,326 ଗ୍ରାମରେ ଗ୍ରାମ ପଞ୍ଚାୟତ ନିର୍ବାଚନ କରିବା ନିମନ୍ତେ ଘୋଷଣା କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଡକ୍ଟର ଏସ୍ ମୁରଲୀକ୍ରିଷ୍ଣ ଆଜି ଗାନ୍ଧୀନଗରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି କହିଛନ୍ତି ଗ୍ରାମ ପଞ୍ଚାୟତ ନିର୍ବାଚନ ବାଲାଟ ପେପର ମାଧ୍ୟମରେ ହେବ। ଆସନ୍ତା ମାସ 2 ତାରିଖରେ ନିର୍ବାଚନ ନେଇ ସରକାରୀ ବିଜ୍ଞପ୍ତି ଜାରି କରାଯିବ। ଜୁନ୍ 9 ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ସେହିପରି ମନୋନୟନ ପତ୍ରଗୁଡ଼ିକୁ 10 ତାରିଖରେ ଯାଞ୍ଚ କରାଯିବ। ଜୁନ୍ 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ 22 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଜର୍ମାନୀ କ୍ୟାବିନେଟ୍ ଦେଶର ପ୍ରବାସୀ ଆଇନକୁ କଠୋର କରିବା ନିମନ୍ତେ 2 ଚିଠା ବିଲ୍କୁ ଅନୁମୋଦନ କରିଛି। ଏହି ଚିଠା ବିଲ୍ କେତେକ ଶରଣାର୍ଥୀଙ୍କ ପାଇଁ ପରିବାର ପୁନଃ ସଂଯୋଗକୁ ସୀମିତ କରିବ ଏବଂ ଅନ୍ୟ କେତେକ ପ୍ରବାସୀଙ୍କ ପାଇଁ ଦ୍ରୁତ ନାଗରିକତା ଗ୍ରହଣ ପ୍ରକ୍ରିୟାକୁ ସଙ୍କୁଚିତ କରିବ। ନୂତନ ନିୟମ ଅନୁଯାୟୀ ପରିବାର ସଦସ୍ୟମାନଙ୍କୁ ଜର୍ମାନୀରେ ଏକତ୍ର ହେବା ପାଇଁ କ୍ଷମତାକୁ ହ୍ରାସ କରିବ। ଦ୍ୱିତୀୟ ବିଲ୍ରେ ପ୍ରବାସୀମାନଙ୍କୁ 5 ବର୍ଷ ବଦଳରେ 3 ବର୍ଷ ବାସ କରିବା ପରେ ପୁନଃ ନାଗରିକତା ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଇଛି। ସେଠାକାର ଗୃହମନ୍ତ୍ରୀ ଆଲେକ୍ଜାଣ୍ଡର ଡୋବ୍ରିନ୍ ଏହି 2 ବିଲ୍ ଆଗତ କରିଥିଲେ। ଏହା ଆଇନରେ ପରିଣତ ହେବା ପୂର୍ବରୁ ଜର୍ମାନୀ ସଂସଦର ନିମ୍ନ ସଦନ ବୁନ୍ଦେସ୍ତାଗ୍ ଦ୍ୱାରା ବିତର୍କ ଏବଂ ଅନୁମୋଦିତ ହେବାର ଆବଶ୍ୟକତା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ଉପକୂଳବର୍ତ୍ତୀ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, କେରଳ, ମାହେ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ତାମିଲନାଡୁ, ପୁଦୁଚେରୀ ଏଥିରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ, ଓଡ଼ିଶା, ତେଲେଙ୍ଗାନାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ର ପ୍ଲେ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ କ୍ୱାଲିଫାୟର୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ଗତକାଲିର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବେଙ୍ଗାଲୁରୁ ବିଜୟୀ ହୋଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏଥିସହ ଗୁଜରାଟ ଟାଇଟନ୍ସ ତୃତୀୟ ସ୍ଥାନକୁ ଖସିଛି। ଆସନ୍ତା ଶୁକ୍ରବାର ଦିନ ଏଲିମିନେଟର୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଚାରୋଟି ରାଜ୍ୟକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। 70,000 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। କ୍ୟାବିନେଟ୍ କମିଟି ଅନୁମୋଦନ କଲା 14 ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି। ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେବ ଆସନ୍ତାକାଲିଠାରୁ। ଜର୍ମାନ କ୍ୟାବିନେଟ୍ରେ ପ୍ରବାସୀ ଆଇନ ସଂକ୍ରାନ୍ତ 2 ଚିଠା ବିଲ୍ ଅନୁମୋଦିତ ଏବଂ ଆଇପିଏଲ୍ କ୍ରିକେଟ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଆରମ୍ଭ ହେବ ଆସନ୍ତାକାଲି। ସମ୍ବାଦ ଶେଷ ହେଲା।